ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଆଧୁନିକର ଆତ୍ମନିର୍ଭର କୃଷି ବ୍ୟବସ୍ଥା ସରକାରଙ୍କର ମୂଳ ଲକ୍ଷ୍ୟ କହିଲେ ରାଷ୍ଟ୍ରପତି। ବଜେଟ୍ ଅଧିବେଶନର ପହିଲା ଦିନେ ସଂସଦର ଦୁଇ ଗୃହକେ ସମ୍ବୋଧନ କଲେ ରାଷ୍ଟ୍ରପତି। ଆଇବା ବଜେଟ୍ ଲୋକଙ୍କର ଭିତରେ ନୂଆ ବିଶ୍ୱାସ ଆର୍ ନୂଆ ଶକ୍ତି ସୃଷ୍ଟି କରବା କହିଲେ ପ୍ରଧାନମନ୍ତ୍ରୀ। ଆଇବା ଆର୍ଥିକ ବଜେଟ୍ରେ ଦେଶର ମୋଟ ଘରୋଇ ଉତ୍ପାଦ 6.3-6.8% ଭିତରେ ରହିବା। ଆଉ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍ଠାରେ ଏଚ୍ଏନ୍ ତାମିଲନାଡୁ ଡ୍ରାଗନ୍ସ ଆର୍ ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ ଭିତରେ ଚାଲିଛି ପହିଲା ସେମିଫାଇନାଲ ମ୍ୟାଚ୍। ଏଥର ପୁରା ଖବର। ସଂସଦର ବଜେଟ୍ ଅଧିବେଶନ ଆଇଷ୍ଠାନୁ ମୂଲ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଧିବେଶନର ପହିଲା ଦିନେ ଦୁଇ ଗୃହକେ ସମ୍ବୋଧନ କରିକରି ଦେଶର ସମ୍ବିଧାନ ପ୍ରଣୟନର 75 ବର୍ଷର ପୂର୍ତ୍ତି ସାଙ୍ଗେ ଭାରତୀୟ ଗଣତନ୍ତ୍ରର 75 ବର୍ଷର ଯାର୍ତ୍ତା ପୂରା କରିଛେ ବୋଲି କହିଛନ୍। ରାଷ୍ଟ୍ରପତି ତାଙ୍କର ଅଭିଭାଷଣଟି କହିଛନ୍ ଯେ ଗଣତନ୍ତ୍ର ଜନ୍ମଭୂମି ଭାବେ ଭାରତ ନୂଆ ସିଘାତି ପହଞ୍ଚିବା।
मेरे सरकार का मंत्र है सबका साथ सबका विकास सबका विश्वास और सबका प्रयास और इस मंत्र का एक ही लक्ष्य है विकसित भारत का निर्माण जो देश के विकास का लाभ अंतिम पायदान पर खड़े व्यक्ति को भी मिलने लगता है तभी विकास सार्थक होता है।
ରାଷ୍ଟ୍ରପତି କହିଛନ୍ ସରକାର ଯୁଆନମାନଙ୍କ ଲାଗି ଶିକ୍ଷା ଆର୍ ନିଯୁକ୍ତି ସୃଷ୍ଟି କରବାର ଉପରେ ଖାସ୍ ଧ୍ୟାନ ଦେଉଛନ୍। ମେଧାବୀ ଛାତ୍ରଛାତ୍ରୀଙ୍କର ଉଚ୍ଚଶିକ୍ଷା ଲାଗି ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା ଆରମ୍ଭ କରାଯାଇଛି ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ତାଙ୍କର ଅଭିଭାଷଣଟି କହିଛନ୍। ମହିଳାଙ୍କ ନେତୃତ୍ୱଥି ବିକାଶ ଜରିଏ ଦେଶ ଆଜି ସଶକ୍ତ ହେଉଛି। ନାରୀ ଶକ୍ତି ବନ୍ଧନ ଆଇନ ଜରିଏ ଲୋକସଭା ଆର୍ ବିଧାନସଭାନ ମହିଳାମାନଙ୍କ ଲାଗି ସଂରକ୍ଷଣ ଗୋଟିଏ ବଡ଼ ପଦକ୍ଷେପ ବୋଲି ରାଷ୍ଟ୍ରପତି କହିଛନ୍।
मेरी सरकार महिलाओं के नेतृत्व में देश को सशक्त बनाने यानी ह्यूमन लेड डेवलपमेंट में विश्वास करती है। नारी शक्ति बंधन अधिनियम के द्वारा लोकसभा और विधानसभा में महिलाओं के लिए आरक्षण इस दिशा में एक महत्वपूर्ण कदम है।
ଷ୍ଟାର୍ଟଅପ୍ କ୍ରୀଡ଼ା ଆର୍ ମହାକାଶ ତକ୍ ସବୁ କ୍ଷେତ୍ରଥି ଜୁଆନ ପିଢ଼ି ଦେଶକେ ଗର୍ବିତ କରୁଛନ୍। ମାଇ ଭାରତ ପୋର୍ଟାଲ ଜରିଏ ଲାଖ ଲାଖ ଜୁଆନ ପିଲା ଟୁକିଲ ରାଷ୍ଟ୍ର ନିର୍ମାଣ କାମେ ଯୋଡ଼ି ହୋଇଛନ୍।
पिछले एक दशक में देश के हर बड़े प्रयास का दायित्व आगे बढ़कर भारत के युवाओं को उठाना पड़ा है। आज हमारा युवा स्टार्टअप स्पोर्ट्स से लेकर स्पेस तक हर फील्ड में देश का नाम रोशन कर रहे हैं। माई भारत पोर्टल के जरिए लाखों युवा राष्ट्र निर्माण के कार्य से जुड़ रहे हैं।
ଜାତୀୟ ଶିକ୍ଷାନୀତି ଜରିଏ ଛାତ୍ରଛାତ୍ରୀଙ୍କ ଲାଗି ଗୋଟିଏ ଆଧୁନିକ ଶିକ୍ଷା ବ୍ୟବସ୍ଥା ତିଆରି କରାଯାଉଛି। ଶିକ୍ଷା ପାଇବାନୁ କେହି ଯେନ୍ତା ବାଦ୍ ନାଇଁ ପଡ଼ନ୍ ସେଥିଲାଗି ମାତୃଭାଷାତି ଶିକ୍ଷାର ସୁଯୋଗ ଦିଆଯାଉଛି। ମହାମାରୀ ଉତ୍ତରୁ ଥିତି ଆର୍ ଯୁଦ୍ଧ ବାଗିର୍ ସଙ୍କଟ ସାରା ପୂର୍ତ୍ତି ନ ଥାଇକରି ଭିଲ୍ ଭାରତୀୟ ଅର୍ଥନୀତି ଥିର ରହିବାଟା ଇତାର ବର୍କସ୍ ହେବାର ଗୋଟିଏ ପ୍ରମାଣ ଆଏ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍। ଡିଜିଟାଲ୍ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରଟି ଭାରତ ଗୋଟିଏ ପ୍ରମୁଖ ବୈଶ୍ୱିକ ପ୍ରତିଯୋଗୀ ଭାବେ ନିଜର ଉପସ୍ଥିତି ଜାହିର କରୁଛି। ଡିଜିଟାଲ କାରବାର ଖାଲି କିଛି ଲୋକ କି ଗୋଷ୍ଠୀ ଭିତରେ ସୀମିତ ନାଇଁ ରହି ଇତାର ଜରିଏ ଛୋଟ ବ୍ୟବସାୟୀମାନେ ଭିଲ୍ ଉପକୃତ ହେଉଛନ୍। ଭାରତର ମେଟ୍ରୋ ରେଲ୍ ନେଟୱାର୍କ ଏହାଦେ 1000 କିଲୋମିଟରର ମାଇଲ୍ ଖୁଣ୍ଟା ପାର କରିସାରିଛି। କେନ୍ଦ୍ର ସରକାରଙ୍କର ସଫଳତାକେ ଅଦ୍ଭୁତପୂର୍ବ ବୋଲି କହିକରି ଶ୍ରୀମତୀ ମୁର୍ମୁ ଭାରତର ବିକାଶ ଯାତ୍ରାନ ଇ ଅମୃତକାଲକେ ନୂଆ ଶକ୍ତି ଦେଇଛି ବୋଲି କହିଛନ୍। କୃତ୍ରିମ ବୁଦ୍ଧିମତା କ୍ଷେତ୍ରଟି ଭାରତକେ ଆଗ୍କେ ନେବାର୍କେ ଇଣ୍ଡିଆ ଏଆଇ ମିଶନ ମୂଲ କରାଯାଇଛି। ନ୍ୟାସନାଲ କ୍ୱାଣ୍ଟମ ମିଶନ ଜରିଏ ଭାରତ ଇ ଜ୍ଞାନ କୌଶଳଥି ଆଗୁଆ ଦେଶମାନଙ୍କର ଭିତରେ ନିଜର ଜାଗା ବନାବାର୍ଥି ସକ୍ଷମ ହୋଇଛି ବୋଲି ରାଷ୍ଟ୍ରପତି ତାଙ୍କର ଅଭିଭାଷଣଟି କହିଛନ୍। ବଜେଟ୍ ଅଧିବେଶନର ପହିଲା ଦିନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହକେ ସମ୍ବୋଧନ କରିକରି କହିଛନ୍, 2025-26 ଆର୍ଥିକ ବର୍ଷର ବଜେଟ୍ ଲୋକମାନଙ୍କର ଭିତରେ ଗୋଟିଏ ନୂଆ ବିଶ୍ୱାସ ଆର୍ ନୂଆ ଶକ୍ତି ସୃଷ୍ଟି କରବା। 2047 ଦେଶ ସ୍ୱାଧୀନତାର 100 ବର୍ଷ ପୂରଣ କରବାର ସହିତ ବିକଶିତ ଭାରତ ସଂକଳ୍ପ ପୂରଣ ହେବା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମଟି କହିଛନ୍, ରାଷ୍ଟ୍ରପତିଙ୍କର ଆଜିର ଅଭିଭାଷଣ ବିକଶିତ ଭାରତ ନିର୍ମାଣ ଦିଗେ ଦେଶର ଗତିପଥ ଉପରେ ଗୋଟିଏ ସୁସଙ୍ଗତ ରୂପରେଖ ଆଏ। ଦେଶର ଭବିଷ୍ୟତ ଆର୍ ସର୍ବାଙ୍ଗୀନ ବିକାଶ ଦିଗେ ଭିନ୍ ଭିନ୍ କ୍ଷେତ୍ରଥି ନିଆଯାଇଥିବାର ପଦକ୍ଷେପ ଉପରେ ଏଥି ଜୋର୍ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଭାରତର ମୋଟ ଘରୋଇ ଉତ୍ପାଦ ଜିଡିପି ଆଇବା ଆର୍ଥିକ ବଛର 2025-26 6.3-6.8% ଭିତରେ ରହିବା ବୋଲି ଆଜି ସଂସଦନ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିକରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍। ଏ ଆର୍ଥିକ ବଛରେ ଦେଶର ପ୍ରକୃତ ଅଭିବୃଦ୍ଧି ହାର 6.4% ରହିଛି। ଖୁଚୁରା ମୁଦ୍ରାସ୍ଫୀତି ହାର 2024 ବଛର ଏପ୍ରିଲ୍ ନୁ ଡିସେମ୍ବର ମାସ ଭିତରେ 4.9% କମିଛେ ବୋଲି ରିପୋର୍ଟ କୁହାଯାଇଛି। ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର 2024 ଡିସେମ୍ବର ଶେଷ ତକ 640.3 ବିଲିୟନ୍ ଆମେରିକୀୟ ଡଲାର ରହିଥିଲା, ଯେନ୍ଟାକି ମୋଟ ବୈଦେଶିକ ଋଣ ଚୁକ୍ତିର 90% ଆଏ। ଅନ୍ତରୀଣ ଅଭିବୃଦ୍ଧି ସମ୍ଭାବନାକେ ବରଖସ୍ କରବାର୍ ଲାଗି ତଳସ୍ତନ ଗୁରୁତ୍ୱ ଦିଆଯାଉଥିବାର ସର୍ଭେ ରିପୋର୍ଟ କୁହାଯାଇଛି। ପୁଞ୍ଜି ବଜାରରେ ମୋଟ ପୁଞ୍ଜି ଆର୍ ଜିଡିପି ଅନୁପାତ 2024 ଡିସେମ୍ବର ଶେଷ ତକ 136% ରହିଛି। ଆତ୍ମନିର୍ଭର ଭାରତକେ ତହଙ୍କାବାର ଲାଗି 50,000 କୋଟି ଟଙ୍କାର ଆତ୍ମନିର୍ଭର ଭାରତ ଫଣ୍ଡ ମୂଲ କରାଯାଇଛି। ବେରୋଜଗାରୀ ହାର 2023-24 ବଛରେ 3.2% କମିଛି। ସମାଜ ଉପରେ କୃତ୍ରିମ ବୁଦ୍ଧିମତା ଏଆଇର ନକାରାତ୍ମକ ପ୍ରଭାବ ରୋକବାର ଲାଗି ସରକାର ଘରୋଇ କ୍ଷେତ୍ର ଆର୍ ଶିକ୍ଷା ଅନୁଷ୍ଠାନମାନଙ୍କର ଭିତରେ ବ୍ୟାପକ ସହଭାଗିତାର ଆବଶ୍ୟକତା ଉପରେ ସର୍ଭେ ରିପୋର୍ଟ ପରାମର୍ଶ ଦିଆଯାଇଛି। କୃଷି ଆଉ ଆନୁଷଙ୍ଗିକ କାର୍ଯ୍ୟକଳାପ ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଆଏ। ଉତ୍ପାଦକ ଆର୍ ଫସଲ ବିବିଧତାକେ ତହଙ୍କାବାର ବାଗି ପଦକ୍ଷେପ ଜରିଏ ଭାରତର କୃଷି କ୍ଷେତ୍ର 2017-2023 ଆର୍ଥିକ ବଛର ଭିତରେ ହାରାହାରି 5% ଅଭିବୃଦ୍ଧି ରେକର୍ଡ କରାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍। ବଜେଟ୍ ଅଧିବେଶନର ପହିଲା ଦିନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଅଭିଭାଷଣ ଉତ୍ତରୁ ଦୁଇ ଗୃହକେ ଆଜି ଦିନକର ଲାଗି ମୁଲତବୀ ରଖାଯାଇଛି। ଦୁଇ ଗୃହନ ଦିବଂଗତ ସଦସ୍ୟମାନଙ୍କର ଉଦ୍ଦେଶ୍ୟ ଶ୍ରଦ୍ଧାଞ୍ଜଳି ଦେବାର ଉତ୍ତରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2024-25 ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍। ଅର୍ଥମନ୍ତ୍ରୀ ଆୟବା କାଲ 2025-26 ଆର୍ଥିକ ବଛର ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ସୂଚନା ଅନୁସାରେ ଆୟବା 13 ତାରିଖ ତକ ବଜେଟ୍ ଉପରେ ଆଲୋଚନା ହେବା। ଅଧିବେଶନର 2 ନମ୍ବର ଖେପ ମାର୍ଚ୍ଚ 10 ତାରିଖ ନୁ ମୂଲ ହେବା। ଇ ବଜେଟ୍ ଅଧିବେଶନ ଥି 16 ବିଲ୍ ଉପସ୍ଥାପନ କରାଯିବା ବୋଲି ଜଣାପଡ଼ିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସଂସଦ 2025-26 କେନ୍ଦ୍ର ବଜେଟ୍ ଉପସ୍ଥାପନ ବାବଦେ ଆଇବା କାଲ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ 2 ଅତିରିକ୍ତ ବୁଲେଟିନ୍ ପ୍ରସାରଣ କରାଯିବା। ଆଇବା କାଲି ଦୁଇ ବେଲାର ନିୟମିତ ଆଞ୍ଚଳିକ ଖବର ସହିତ ଉପରବେଲା 4:30 ନୁ 4:40 ତକ 10 ମିନିଟ୍ର ଆର୍ 5:25 ନୁ 5:30 ବଜେ ତକ 5 ମିନିଟ୍ର ଅତିରିକ୍ତ ବୁଲେଟିନ୍ ପ୍ରସାରଣ କରାଯିବା। କଟକ ବାରବାଟୀ ଷ୍ଟାଡିୟମ୍ଠାରେ 9 ତାରିଖ ଦିନ ଭାରତ ଇଂଲଣ୍ଡ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ହେବା। 2 ବଛର ଉତ୍ତରୁ ବାରବାଟୀଠାରେ ଗୋଟେ ବଡ଼ ମ୍ୟାଚ୍ ହେବାର୍କେ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଷ୍ଟାଡିୟମ୍ଠାରେ ପ୍ରସ୍ତୁତିର ସମୀକ୍ଷା କରିଛନ୍। ମ୍ୟାଚ୍କେ ନେଇକରି ଚାଲିଥିବାର କାମକେ ଦେଖିକରି ଖୁସି ହେବାର ସହିତ ବାରବାଟୀ ଷ୍ଟାଡିୟମ୍ଠାରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଲାଯିବାରଟା ଆମର୍ ଲାଗି ଗୋଟେ ଗୌରବର ବିଷୟ ବୋଲି କହିଛନ୍। ରାଜ୍ୟର 8 ନମ୍ବର ନିର୍ବାଚନ ଆୟୁକ୍ତ ଭାବେ ମଧୁସୂଦନ ପାଢ଼ୀ ଆଜି ଦାୟିତ୍ୱ ନେଇଛନ୍। ଭୁବନେଶ୍ୱର ତୋଷାଳି ଭବନଠାରେ ଥିବାର ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟଠାରେ ଆଗ ନିର୍ବାଚନ ଆୟୁକ୍ତ ଆଦିତ୍ୟ ପ୍ରସାଦ ପାଢ଼ୀ ମଧୁସୂଦନ ପାଢ଼ୀଙ୍କୁ ଦାୟିତ୍ୱ ଦେଇଛନ୍। ନୂଆ ଦାୟିତ୍ୱ ନେବା ଋତୁରୁ ପଞ୍ଚାୟତ ଆର୍ ପୌର ନିର୍ବାଚନକେ ଶୃଙ୍ଖଳିତ ଭାବେ ସାରବାର ଉପରେ ଗୁରୁତ୍ୱ ଦେବେ ବୋଲି ଶ୍ରୀ ପାଢ଼ୀ କହିଛନ୍। ରାଜ୍ୟ ଫି ପଞ୍ଚାୟତର ନିର୍ବାହୀ ଅଧିକାରୀ ପିଇଓମାନେ ଏଥର ବାଲ୍ୟ ବିବାହ ନିଷେଧ ଅଧିକାରୀ ଭାବେ କାମ କରିବେ। ପଞ୍ଚାୟତ କାର୍ଯ୍ୟାଳୟମାନଙ୍କେ ପିଇଓମାନେ ଏଇ ବାବଦେ ଗୋଟେ ଗୋଟେ ଖାସ୍ ନେମ୍ପ୍ଲେଟ୍ ଲଗାବେ। ସେନ୍ତା ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ମହିଳା ସହାୟତା ନମ୍ବର, ଶିଶୁ ସହାୟତା ନମ୍ବର, ପୁଲିସ୍ ସହାୟତା ନମ୍ବର ଆର୍ ସୁଭଦ୍ରା ସହାୟତା ନମ୍ବର ରହିବା। କିଛିଦିନ ତଳେ ରାଜ୍ୟ ମହିଳାମାନଙ୍କର ସୁରକ୍ଷାକେ ନେଇକରି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ଅଧ୍ୟକ୍ଷତାଥି ହୋଇଥିବାର ଗୋଟେ ଉଚ୍ଚା ଦର୍ଜାର ବୈଠକ ଥି ଏଇ ବାବଦେ ନିଷ୍ପତ୍ତି ହୋଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଜୁଜୁମୁରା ବ୍ଲକ୍ନ ଭିନ୍ ଭିନ୍ କାର୍ଯ୍ୟକ୍ରମର ସମୀକ୍ଷା କରିକରି ଅଞ୍ଚଳର ସମସ୍ୟା ବୁଝିଛନ୍। ରାଜସ୍ୱ ମନ୍ତ୍ରୀ ବ୍ଲକ୍ କାର୍ଯ୍ୟାଳୟଠାରେ ବିଡିଓ, ତହସିଲଦାର ଆର୍ ବ୍ଲକ୍ ଅଧ୍ୟକ୍ଷଙ୍କ ସାଙ୍ଗେ ଭିନ୍ ଭିନ୍ ବିଷୟଥି ଆଲୋଚନା କରିଛନ୍। ଇ ଅବସରରେ ବ୍ଲକ୍ର ଦେବଝରନ୍ ପର୍ଯ୍ୟଟନୀସ୍ଥଳୀର ବିକାଶ ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବା ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଶାଖା ଆର୍ ସିଆର୍ପିଏଫ୍ର 64 ନମ୍ବର ବାଟାଲିୟନ୍ ତରଫୁ ବାଟାଲିୟନ୍ଠାରେ 16 ନମ୍ବର ଜନଜାତି ଯୁବ ଆଦାନ ପ୍ରଦାନ କାର୍ଯ୍ୟକ୍ରମର 9 ନମ୍ବର ଖେପ୍ ମୂଲ ହୋଇଛି। କାର୍ଯ୍ୟକ୍ରମଟି ଭବାନୀପାଟନା ବ୍ଲକ୍ର ମାଓ ଆର୍ ଆଦିବାସୀ ଅଧ୍ୟୁଷିତ ଇଲାକାନୁ 40 ଜଣ ଜୁଆନ୍ ପିଲାଟୁକେଲ୍ କେରଳର ତିରୁଅନନ୍ତପୁରମ୍ ଯାଇଛନ୍। ରାଉରକେଲା ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ଠାରେ ଆଇବାକାଲ ହେବାର୍କେ ଥିବାର ହକି ଇଣ୍ଡିଆ ଲିଗ୍ର ଉଦ୍ଯାପନୀ ସମାରୋହଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାଉରକେଲାଠାରେ ଆଜି ସଞ୍ଜର 6 ବଜେନୁ ତାମିଲନାଡୁ ଡ୍ରାଗନ୍ସ ଆର୍ ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ ଭିତରେ ପହିଲା ସେମିଫାଇନାଲ୍ ମ୍ୟାଚ୍ ଚାଲିଛି। ସେନ୍ତା 8:15 ସୁର୍ମା ହକି କ୍ଲବ୍ ଆର୍ ହାଇଦ୍ରାବାଦ ତୋଫାନ୍ସ ଭିତରେ 2 ନମ୍ବର ସେମିଫାଇନାଲ୍ ମ୍ୟାଚ୍ ହେବା। ଆଧୁନିକର ଆତ୍ମନିର୍ଭର କୃଷି ବ୍ୟବସ୍ଥା ସରକାରଙ୍କର ମୂଲ ଲକ୍ଷ୍ୟ କହିଲେ ରାଷ୍ଟ୍ରପତି। ବଜେଟ୍ ଅଧିବେଶନର ପହିଲା ଦିନେ ସଂସଦର ଦୁଇ ଗୃହକେ ସମ୍ବୋଧନ କଲେ ରାଷ୍ଟ୍ରପତି। आइबा बजेट लोकंकर भितरे नुआ विश्वास आर नुआ शक्ति सृष्टि करबा कहले प्रधानमंत्री। आइबा आर्थिक बजरे देशर मोट घरोई उत्पाद 6.3-6.8% भितरे रहबा आउर राउरकेला बिरसा मुंडा स्टेडियम ठाने एचएन तमिलनाडु ड्रैगन्स आर स्राची रहा बेंगल टाइगर्स भितरे चली छे पहला सेमीफाइनल मैच।